ପ୍ରାଚାରିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତୀୟ ସମ୍ବିଧାନ ସରକାରଙ୍କ ମାର୍ଗଦର୍ଶନ କରିବାର ଏକ ଗତିଘର, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟସଭାକୁ ମୁଲତବୀ ଘୋଷଣା କଲେ ଉପରାଷ୍ଟ୍ରପତି ତଥା ଅଧ୍ୟକ୍ଷ ଜଗଦୀପ ଧନକର। ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଦୀପକ ରଞ୍ଜନ ଷଡ଼ଙ୍ଗୀ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ। ପୁରୀ ଶ୍ରୀମନ୍ଦିରରେ ଦ୍ୱାଦଶୀ ତିଥିରେ ରାଜପ୍ରସାଦ ବିଜୟ ନୀତି ଅନୁଷ୍ଠିତ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣବଳୟ ସୃଷ୍ଟି ସମ୍ଭାବନା। ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଛଅଟି ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟସଭାର ଅଧିବେଶନକୁ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଜଗଦୀପ ଧନକର ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଅଧ୍ୟକ୍ଷ ଶ୍ରୀ ଧନକର ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତୀୟ ସମ୍ବିଧାନ ହେଉଛି ସରକାରଙ୍କୁ ମାର୍ଗଦର୍ଶନ କରିବାର ଏକ ଗତିଘର। ସମ୍ବିଧାନ କେବଳ କିଛି ଧାରାର ସଂକଳନ ନୁହେଁ, ବରଂ ଏହାର ଆଭିମୁଖ୍ୟ ଏବଂ ସେଥିରେ ଉଲ୍ଲେଖିତ ଶବ୍ଦ ସରକାରଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ। ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଅବଦାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ସମ୍ବିଧାନ ଏବେ 75 ବର୍ଷରେ ପଦାର୍ପଣ କରୁଛି। ଏନ୍ଡିଏ ସରକାରଙ୍କ ତୃତୀୟ ପାଳିରେ ଦାରିଦ୍ର୍ୟ ଦୂରୀକରଣ ଦିଗରେ ବହୁ କଲ୍ୟାଣମୂଳକ ପଦକ୍ଷେପ ନିଆଯାଉଛି। ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ସକାଶେ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି। ସୂଚନା ଅନୁସାରେ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଗତକାଲି ଶେଷ ହୋଇଥିଲା। ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ପାରିତ ହେବା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍କତି ଓମ୍ ବିର୍ଲା ମୁଲତବୀ ରଖିଥିଲେ। ଚଳିତ ଅଧିବେଶନରେ 34 ଘଣ୍ଟା ଧରି 7 ବୈଠକ ବସିଥିଲା। ପ୍ରଥମ ଦୁଇ ଦିନରେ 549 ଜଣ ସଦସ୍ୟ ଶପଥ ଗ୍ରହଣ କରିଥିଲେ। ସୂଚନା ଅନୁସାରେ ଗତ ଜୁନ୍ ମାସ 26 ତାରିଖରେ ବାଚସ୍କତି ନିର୍ବାଚନ ହୋଇଥିଲା ଏବଂ 27 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ପ୍ରଦାନ କରିଥିଲେ। ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି। ରାଷ୍ଟ୍ରପତି ଭବନରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ସୁପ୍ରିମ୍କୋର୍ଟଙ୍କ କଲେଜିୟମ୍ ଗତବର୍ଷ ଡିସେମ୍ବର 27 ତାରିଖରେ ଜଷ୍ଟିସ୍ ଷଡ଼ଙ୍ଗୀଙ୍କ ନାମ ସୁପାରିଶ କରିଥିଲେ। ଜଷ୍ଟିସ୍ ଷଡ଼ଙ୍ଗୀ 1985 ମସିହାରେ ଆଇନଜୀବୀ ଭାବେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ। ସେ 2013 ମସିହା ଜୁନ୍ ମାସ 20 ତାରିଖରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ରାଜ୍ୟ ଗୃହ ଓ ନଗରୋନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ମୋ ବସ୍ରେ ଯାତ୍ରା କରି ଯାତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହାପରେ ସେ କହିଛନ୍ତି, ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୋ ବସ୍ ସଂଖ୍ୟା ବୃଦ୍ଧି କରାଯିବ। ପ୍ରଧାନମନ୍ତ୍ରୀ ଇ ବସ୍ ସେବା ଯୋଜନାରେ 40 ଇ ବସ୍ କିଣାଯିବ। ବର୍ତ୍ତମାନ 63 ଇ ବସ୍ ଚଳାଚଳ କରୁଛି। ଆଗାମୀ ଦିନରେ କଟକ ଭୁବନେଶ୍ୱର ଓ ରାଉରକେଲା ସହର ପାଇଁ 100 ଲେଖାଏଁ ଏବଂ ସମ୍ବଲପୁର ଓ ବ୍ରହ୍ମପୁର ସହର ପାଇଁ 50 ଇ ବସ୍ କ୍ରୟ କରାଯିବ। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡ଼ା ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଶିଶୁ ପ୍ରତିଷ୍ଠାନରେ ଏକ ପେଡ୍ ମା କେ ନୟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହାସହ ସେ ପ୍ରତିଷ୍ଠାନ ପରିସରରେ ବ୍ୟାଡମିଣ୍ଟନ ଓ ଭଲିବଲ୍ କୋର୍ଟ ତଥା ଯୋଗ କେନ୍ଦ୍ର ଉଦ୍ଘାଟନ କରିଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକଲ୍ ସେଲ୍ ଆନିମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକଲ୍ ସେଲ୍ ଆନିମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ।
ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣି ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକଲ୍ ସେଲ୍ ଓ ଆନିମିଆ ହୋଇପାରେ। ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲ୍ନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକଲ୍ ସେଲ୍ ଓ ଆନିମିଆର ବିନାଶ କରନ୍ତୁ।
ଶ୍ରୀମନ୍ଦିରରେ ଆଜି ଦ୍ୱାଦଶୀ ତିଥିରେ ରାଜପ୍ରସାଦ ବିଜୟ ନୀତି ଅନୁଷ୍ଠିତ ହୋଇଯାଇଛି। ଦୈତାପତି ସେବାୟତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପ୍ରସାଦ ଶ୍ରୀନଗରକୁ ବିଜେ କରାଇବା ସହିତ ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଗଜପତି ମହାରାଜଙ୍କୁ ଅବଗତ ଅବଗତ କରାଇଛନ୍ତି। ସକାଳ ଦୀପ ସରିବା ପରେ ଜଳ ବିଜୟ ଦ୍ୱାର ବନ୍ଦ କରାଯାଇ ବିହରଣ ଦ୍ୱାର ଫିଟାଯାଇଥିବା ବେଳେ ଶ୍ରୀମନ୍ଦିରରୁ ଶ୍ରୀମୟରକୁ ଦୈତାପତି ସେବାୟତମାନେ ରାଜପ୍ରସାଦ ବିଜେ କରାଇଥିଲେ। ଏକାଦଶୀ ତିଥିରେ ଗତକାଲି ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତବସ୍ତ୍ର ଲାଗି ସମେତ ଶ୍ରୀଜୀଉଙ୍କୁ ଶ୍ରୀବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଲାଗି କରାଯାଇଥିଲା। ମହାପ୍ରଭୁ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ଖବର ଆଜି ଗଜପତି ମହାରାଜାଙ୍କୁ ଜଣାଇବା ନିମନ୍ତେ ଦୈତାପତି ଓ ବିଦ୍ୟାପତି ସେବାୟତମାନେ ଶ୍ରୀଜୀଉଙ୍କ ପ୍ରସାଦ ରୂପେ କରାଳ ଚନ୍ଦନ ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀମୟରକୁ ବିଜେ କରିଥିଲେ। ତେବେ ଅନୁସର ଘରେ ଗୁପ୍ତ ସେବା ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମର ନାମଲେଖା ପାଇଁ ଆଜିଠାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ସିପିଇଟି ଆରମ୍ଭ ହୋଇଛି। ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ଦିନକୁ 3ଟି ସିଟିଂରେ ଏହି ପରୀକ୍ଷା ହେବ। ଚଳିତ ବର୍ଷ 62,000ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି। ରାଜ୍ୟର 122ଟି ଶିକ୍ଷାନୁଷ୍ଠାନରେ 28,906 ସିଟ୍ର ନାମଲେଖା ପାଇଁ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋର ନାମଲେଖା ଅବଧି ଆସନ୍ତା 15 ତାରିଖ ବୃଦ୍ଧି କରାଯାଇଛି। କଳା ବିଜ୍ଞାନ ବାଣିଜ୍ୟର ସ୍ନାତକ ବିଭାଗରେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାର୍ଥୀଙ୍କ ପାଇଁ ନାମଲେଖା ବ୍ୟୟ ଓ ପୁନଃ ନାମଲେଖା ବ୍ୟୟ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ତେବେ ଯେଉଁ ଛାତ୍ରଛାତ୍ରୀ ଅନ୍ୟ କୌଣସି ରିହାତିର ସୁବିଧା ପାଉଥିବେ ସେମାନଙ୍କ ପାଇଁ ଇଗ୍ନୋର ରିହାତି ଉପଲବ୍ଧ ହୋଇପାରିବ ନାହିଁ। ଇଚ୍ଛୁକ ଛାତ୍ରଛାତ୍ରୀ ଇଗ୍ନୋ ୱେବ୍ସାଇଟ୍ରୁ ସବିଶେଷ ତଥ୍ୟ ପାଇପାରିବେ। କୋରାପୁଟ ଜିଲ୍ଲା ସୀମାନ୍ତ ନାରାୟଣପାଟଣା ଓ ବନ୍ଧୁବା ବ୍ଲକ ଅଞ୍ଚଳରେ 8 ଜଣ ଶିଶୁଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ 3 ଜଣିଆ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଦଳ ଆଜି ନାରାୟଣପାଟଣା ବ୍ଲକ ଅଞ୍ଚଳ ପରିଦର୍ଶନ କରିଛନ୍ତି। ତାଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଦଳ ଜିଲ୍ଲା ପ୍ରଶାସନ ସହିତ ଘଟଣାର ସ୍ଥିତି ନେଇ ଆଲୋଚନା କରିଛନ୍ତି। ସୂଚନା ଅନୁସାରେ ଗତକାଲି ଡାକ୍ତର ଆରୁଷି ଘାଇଙ୍କ ନେତୃତ୍ୱରେ ଏହି ଦଳ ପ୍ରଥମେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପରିଦର୍ଶନ କରିଥିଲେ। ଏହି ଦଳ ଶିଶୁ ୱାର୍ଡ ବୁଲି ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ। ଏହାସହ ହସ୍କିଟାଲର ଡାକ୍ତରମାନଙ୍କ ସହ ଶିଶୁ ମୃତ୍ୟୁ ନେଇ ଆଲୋଚନା କରିଥିଲେ। ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମେଢ଼ଙ୍କ ଆଜି ଭୁବନେଶ୍ୱରସ୍ଥିତ ଏମ୍ସରେ ପରଲୋକ ହୋଇଯାଇଛି। ତାଙ୍କୁ 49 ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ କିଡ୍ନୀ ଜନିତ ରୋଗରେ ପୀଡ଼ିତ ଥିବାରୁ ତାଙ୍କର କିଡ୍ନୀ ପ୍ରତିରୋପଣ କରାଯାଇଥିଲା। ସେ 2019ରୁ 2024 ବିଜେପିର ବିଧାୟକ ଥିଲେ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର 16 ନମ୍ଘର ଜାତୀୟ ରାଜପଥ ଗୋପାଳପୁର ଓଭରବ୍ରିଜ୍ ନିକଟରେ ଏକ ସଡ଼କ ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍କିଟାଲରେ ଭର୍ତ୍ତି କରାଯାଇଛି। ଓଡ଼ିଶା ପୁଲିସ୍ ସିଟିଜେନ୍ ପୋର୍ଟାଲର ଏମର୍ଜେନ୍ସି ରେସ୍ପନ୍ସ ସପୋର୍ଟ ସିଷ୍ଟମରେ 112କୁ ସ୍ଥାପିତ କରାଯାଇଛି। ପୂର୍ବରୁ ପୁଲିସ୍ ସେବା ପାଇଁ ରହିଥିବା ଜରୁରୀକାଳୀନ ନମ୍ଘର 100 ଅଗ୍ରସର ଲାଗି 101 ଆମ୍ବୁଲାନ୍ସ ନିମନ୍ତେ 102 ଓ 108 ବଦଳରେ 112 ନମ୍ଘରକୁ ରଖାଯାଇଛି। ଏହାପରେ ପୁଲିସ୍ କଣ୍ଟ୍ରୋଲ ରୁମ୍ ଅଗ୍ନିଶମ ଆମ୍ବୁଲାନ୍ସ ମହିଳା ହେଲ୍ପଲାଇନ୍ ଚାଇଲ୍ଡ ହେଲ୍ପଲାଇନ୍ ଆଦି କେବଳ 112 ନମ୍ଘର ବ୍ୟବହାର ହେବ। ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମରେ ଇଂରାଜୀ ଓ ଗଣିତ ବିଷୟର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ନୂତନ ଶିକ୍ଷଣ ପୁସ୍ତିକା ପ୍ରକାଶନ କରାଯାଇଛି। ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ର ଏହି ପୁସ୍ତିକାକୁ ଲୋକାର୍ପଣ କରିଛନ୍ତି। ଏହି ପୁସ୍ତିକା ଆସନ୍ତାକାଲିଠାରୁ 30 ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଶିକ୍ଷକମାନେ ବ୍ୟବହାର କରିବେ। ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ଗଣିତ ଓ ଇଂରାଜୀର ଦକ୍ଷତା ବୃଦ୍ଧିରେ ଏହି ଶିକ୍ଷଣ ପୁସ୍ତିକା ବେଶ୍ ସହାୟକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା 8 ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସୁନ୍ଦରଗଡ଼ ଝାରସୁଗୁଡ଼ା ସମ୍ବଲପୁର ଦେବଗଡ଼ ଅନୁଗୁଳ ଏବଂ କେନ୍ଦୁଝର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତୀୟ ସମ୍ଭିଧାନ ସରକାରଙ୍କ ମାର୍ଗଦର୍ଶନ କରିବାର ଏକ ପ୍ରତିଘର କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟସଭାକୁ ମୁଲତବୀ ଘୋଷଣା କଲେ ଉପରାଷ୍ଟ୍ରପତି ତଥା ଅଧ୍ୟକ୍ଷ ଜଗଦୀପ ଧନକଡ଼। ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ। ପୁରୀ ଶ୍ରୀମନ୍ଦିରରେ ଦ୍ୱାଦଶୀ ତିଥିରେ ରାଜପ୍ରସାଦ ବିଜେନୀତି ଅନୁଷ୍ଠିତ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା। ଘଡ଼ଘଡ଼ି ସହ ବର୍ଷା ହେବା ନେଇ 6ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପର୍ଯ୍ୟନ୍ତ।